ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ. ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ. ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ. ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି, ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ. ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି. 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି. ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି. ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ. ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି. 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ସାଲ ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन ଶୁରୁ ହୋ ରହା ହେ।
ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 फरवरी को पहला प्लांट चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
ହମନେ ସଙ୍କଟ ଶୁରୁ ହୋତେ ହି ରିଫାଇନରୀ କେ ସାମର୍ଥ୍ୟ ପର ଫୋକସ୍ କିଆ ଔଦ୍ୟୋଗିକ କାମ କେ ଲିଏ ଜୋ ଗ୍ୟାସ୍ ବନତି ଥି ଉସକି ଜଗହ ରିଫାଇନରୀ କୋ ରସୋଇ ଗ୍ୟାସ୍ ଏଲ୍ପିଜି ବନାନେ କେ ଲିଏ କହା ଗୟା ଔର 7 କେ ଭିତର ଭିତର ଏଲ୍ପିଜି କେ ଉତ୍ପାଦନ ମେ ବଢୋତ୍ତରି ହୁଇ। ପହଲେ ଜୋ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟ୍ରା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1,875 ଟଙ୍କାରୁ ବୃଦ୍ଧି ପାଇ 2,125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17 ଖେଳଣା ବିଜ୍ ଆନ୍ତର୍ଜାତିକ B2B ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଖେଳ ଖବର। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟିଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଷୋଡ଼ଶ ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।